ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ବନ୍ଦିତା ମିଶ୍ର। କେନ୍ଦ୍ର ସରକାରଙ୍କ ତରଫୁ ଗାନ୍ଧୀ ଜୟନ୍ତୀ ଅବସରରେ ଗଲାକାଲି ସ୍ୱତନ୍ତ୍ର ସ୍ୱଚ୍ଛତା ଅଭିଯାନ ମୂଲ ହୋଇଛି। ଅକ୍ଟୋବର 31 ତାରିଖ ତକ ହେବାରକେ ଥିବାର ଏହି ଅଭିଯାନଟି ଭିନ୍ ଭିନ୍ ମନ୍ତ୍ରଣାଳୟ ତରଫୁ ପ୍ରଶାସନିକ ସଂସ୍କାର, ଦକ୍ଷତା ବୃଦ୍ଧି, ନାଗରିକ କୈନ୍ଦ୍ରିକ ଶାସନ ବ୍ୟବସ୍ଥା, ଅଭିଯୋଗମାନଙ୍କ ସମାଧାନ, ଅଫିସ୍ମାନଙ୍କେ ଇଲେକ୍ଟ୍ରୋନିକ୍ସ କଚରାର ସୁପରିଚାଳନା ବାଗି ପଦକ୍ଷେପ ନିଆଯିବା। ଏ ସମୟଥି କୃଷି ମନ୍ତ୍ରଣାଳୟ ତରଫୁ 753 ପ୍ରସ୍ତାବର ଅନୁମୋଦନ ଆରୁ 170,000 ପଡ଼ି ରହିଥିବାର ଅଭିଯୋଗର ସମାଧାନ ଲକ୍ଷ୍ୟ ରଖାଯାଇଛି। ସେନ୍ତା ଖାଦ୍ୟ ଓ ଯୋଗାଣ ବିଭାଗ ତରଫୁ 973 ଅଭିଯୋଗ, 7 ରାଜ୍ୟ ଓ 11 ଜନ ସାଂସଦଙ୍କ ପ୍ରସ୍ତାବକେ ଅନୁମୋଦନ କରାଯିବା। ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ ତରଫୁ 454 ପ୍ରସ୍ତାବ ଆଉ 15,000 ଅତ୍କା ଫାଇଲ୍ର ଅନୁମୋଦନ କରାଯିବାରକେ ଲକ୍ଷ୍ୟ ରଖାଯାଇଛି। ରାଜ୍ୟର ପୂଜା ମଣ୍ଡପମାନଙ୍କେ ଦୁର୍ଗତିନାଶିନୀ ମା ଦୁର୍ଗାଙ୍କ ଦଶହରା ପୂଜା ଗଲାକାଲି ଶେଷ ହୋଇଥିବାର ବେଳେ ଆଜି ମୃଣ୍ମୟୀ ମୂର୍ତ୍ତିମାନଙ୍କର ବିସର୍ଜନ କରାଯିବା। ଏଥିଲାଗି ପ୍ରଶାସନ ତରଫୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଦଶହରା ମାସର ପୋଜୁନ୍ତିଆ ଦିନୁ ଦେବୀପୀଠମାନଙ୍କେ ପୂଜା ମୂଲ ହୋଇଥିବାର ବେଳେ 1600 ଉପଚାରଥି ମା'ଙ୍କର ପୂଜା ଅର୍ଚ୍ଚନା କରାଯାଇଥିଲା। ସେଆଡ଼େ ଗଲାକାଲି ପଶ୍ଚିମ ଓଡ଼ିଶାର ଭିନ୍ ଭିନ୍ ଜାଗାମାନଙ୍କେ ରାବଣ ପୋଡ଼ି ହୋଇଯାଇଛି। ସମ୍ବଲପୁର ମହାନଦୀର ଦଲେପଡ଼ା ଘାଟ, ଅଇଁଠାପାଲି ପିଏଚ୍ଡି ପଡ଼ିଆ ଆଉ ରେମେଠାନେ ହୋଇଥିବା ରାବଣପୋଡ଼ି ଉତ୍ସବଟି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏ ଅବସରରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ, ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାୟକ ଭିଲ ଉପସ୍ଥିତ ଥିଲେ। ଦଶହରା ମାସର ଉଜ୍ଜଳପଖର ଏକାଦଶୀ ତିଥି ଅବସରରେ ଆଜି ପୁରୀ ଶ୍ରୀମନ୍ଦିର ନ କାର୍ତ୍ତିକ ନୀତି ମୂଲ ହେଉଛି। ଏ ଅବସରରେ ଶ୍ରୀବିଗ୍ରହମାନଙ୍କ ରାଧା ଦାମୋଦର ବେଶ ସାଙ୍ଗେ ବାଳଭୋଗ ନୀତି ହେବା। ମହାପୁରୁମାନଙ୍କ ରାଧା ଦାମୋଦର ବେଶ ମାସେ ତକ୍ ଫି ଦିନ ହେବା। ହେଲେ କାର୍ତ୍ତିକ ନୀତିର ପଞ୍ଚକ ସମୟଥି ମହାପୁରୁମାନଙ୍କର ସ୍ୱତନ୍ତ୍ର ବେଶ ହେବା। କାର୍ତ୍ତିକ ନୀତି ଅବସରରେ ଫି ଦିନ ପହପହ 4 ବଜୁ ଦ୍ୱାରଫିଟା ନୀତି ହୋଇକରି ରାତି 12 ବଜେ ରାତ୍ର ପହୁଡ଼ ନୀତି କରାଯିବା। ଲଘୁଚାପ ପ୍ରଭାବତି ଗଜପତି ଜିଲ୍ଲାନ ହୋଇଥିବାର କ୍ଷୟକ୍ଷତି ବାବଦେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଗଲାକାଲି ସମୀକ୍ଷା କରିଛନ୍। ଜିଲ୍ଲାର କ୍ଷତିଗ୍ରସ୍ତ ଲୋକଙ୍କୁ ତୁର୍ତ୍ତି ସହାୟତା ଯୋଗାଇ ଦେବାରକେ ମୁଖ୍ୟମନ୍ତ୍ରୀ ରିଲିଫ କମିଶନରଙ୍କୁ ନିର୍ଦ୍ଦେଶ ଦେଇଛନ୍। ସେନ୍ତା ପରିସ୍ଥିତି ଉପରେ ନଜର ରଖବାର ସାଙ୍ଗେ ଆବଶ୍ୟକ ପଦକ୍ଷେପ ନେବାର ଲାଗି ଖଣି ଓ ଇସ୍ପାତ ମନ୍ତ୍ରୀ ବିଭୂତିଭୂଷଣ ଜେନାଙ୍କୁ ଗଜପତି ଜିଲ୍ଲାକେ ପଠାଇଛନ୍। ଇତାର ସହିତ ଗଜପତି ଜିଲ୍ଲାପାଳଙ୍କ ସାଙ୍ଗେ କଥା ହୋଇକରି ସ୍ଥିତି ବାବଦେ ବୁଝିଛନ୍। ସୂଚନା ଅନୁସାରେ ଗଜପତି ଜିଲ୍ଲାନ ଜବର ବର୍ଷା ଲାଗି ଭିନ୍ ଭିନ୍ ନଦୀର ଜଳସ୍ତର ବଢ଼ବାର ସହିତ ବହୁତ ଜାଗାନ ପାହାଡ଼ ଧସ୍କିଥିବାର ଜଣାପଡ଼ିଛି। ଝକେର ବର୍ଷା ଆର୍ ଭିନ୍ ଭିନ୍ ଜାଗାନ ପାହାଡ଼ ଧସ୍କିବାରୁ ୱାଲ୍ଟିୟର ଡିଭିଜନର କୋଟା ଭାଲସାର କିରଣ୍ଡୁଲ ଆଉ କୋରାପୁଟ ରାୟଗଡ଼ା ରେଳପଥନ ଟ୍ରେନ୍ ଚଳାଚଳ ବାଧା ହୋଇଛି। ଏଥିଲାଗି ବହୁତଟେ ଟ୍ରେନ୍ ଚଳାଚଳ ବନ୍ଦ ରହିଛି। ଯାତ୍ରୀମାନଙ୍କୁ ସତର୍କ ରହିବାର ସହିତ ଯାତ୍ରା ଆଗନୁ ଟ୍ରେନ୍ର ସ୍ଥିତି ବାବଦେ ତଥ୍ୟ ନେବାରକେ ରେଳବାଇ ତରଫୁ ପରାମର୍ଶ ଦିଆଯାଇଛି। ଆଇବା ପିଢ଼ିର ଜିଏସ୍ଟି ସଂସ୍କାର ଲାଗି ଦଶହରା ଅବସରରେ ଖାଉଟି ବଜାରନ ଉଷ୍ଣାକି ଦେଖାଯିବାର ସହିତ ଘିନାବିକା ଜବର ବଢ଼ିଛି। ଭିନ୍ ଭିନ୍ କମ୍ପାନୀ ନବରାତ୍ରି ବେଳର ବିକ୍ରି ତଥ୍ୟ ଅନୁସାରେ ସେପ୍ଟେମ୍ବର ମାସର ସେ ସପ୍ତାହ ଦେଶେ କାର୍ ବିକ୍ରି 133% ବଢ଼ିଛି। ସାବୁନ, ଟୁଥ୍ପେଷ୍ଟ, ବିସ୍କୁଟ ବାଗିର ଫି ଦିନିଆ ବ୍ୟବହାର ହେଉଥିବା ଜିନିଷର ବିକ୍ରି ଭିଲ 20% ବଢ଼ିଛି। ଇଲେକ୍ଟ୍ରୋନିକ୍ସ ଦର 50-100% ବଢ଼ିଥିଲା ବେଳକେ ଦୁଇଚକିଆ ଗାଡ଼ି 30-40% ବଢ଼ିଥିଲା। ସେନ୍ତା ଏଫ୍ଏମ୍ସିଜି 15-20% ବଢ଼ିଛି ବୋଲି ରିପୋର୍ଟନୁ ଜଣାପଡ଼ିଛି। କଲାହାଣ୍ଡି ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା' ମାଣିକେଶ୍ୱରୀଙ୍କ ଲାଖମରା ଯାତ୍ରା ଗଲାକାଲି ବିଜୟାଦଶମୀ ଅବସରରେ ହୋଇଯାଇଛି। ମଧ୍ୟାହ୍ନ 3:30 ଦେବୀଙ୍କର ବିଜୟ ପ୍ରତିମା ଛତର୍କେ ଫେର୍ ଘାଏ ମାଣିକେଶ୍ୱରୀ ମନ୍ଦିରନୁ ବାହାର କରାଯାଇକରି ନକ୍ଟିଗୁଡ଼ା ଲାଖମରା ପଡ଼ିଆକେ ନିଆଯାଇଥିଲା। ସେନ ଥିବା ମା'ଙ୍କର ମନ୍ଦିର ପାଖେ ଥିବାର ଅସ୍ଥାୟୀ ମଣ୍ଡପନ ଛତର ଥାପନା କରାଯାଇକରି ପୂଜା କରାଯାଇଥିଲା। ତାର୍ ଉତ୍ରୁ ରାଜା ଅନନ୍ତ ପ୍ରତାପ ଦେଓ ଆର୍ ଅର୍କକେଶ୍ୱରୀ ଦେଓ ପୂଜା କଲା ଉତ୍ରୁ ଲାଖବିନ୍ଧା ପର୍ବ ହୋଇଥିଲା। ନୂଆପଡ଼ା ଜିଲ୍ଲା ପ୍ରଶାସନ ତରଫୁ ଗଲାକାଲି ସେବା ପକ୍ଷ ଉଦ୍ଯାପିତ ହୋଇଯାଇଛି। ଏହି ଅବସରରେ ଜିଲ୍ଲାସ୍ତରୀୟ ସ୍ୱଚ୍ଛତା କାର୍ଯ୍ୟକ୍ରମ ସହିତ ସମ୍ବର୍ଦ୍ଧନା ଉତ୍ସବ ଭିଲ୍ ହୋଇଯାଇଛି। କାର୍ଯ୍ୟକ୍ରମଟି ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ମଧୁସୂଦନ ଦାସ ଯୋଗ ଦେଇକରି ପରିବେଶ ସଫା ରଖବାରଟା ସମକ ନୈତିକ କର୍ତ୍ତବ୍ୟ ବୋଲି କହିଛନ୍। ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରନ ହୋଇଥିବାର ଘୂର୍ଣ୍ଣିବଳୟ ଗଲାକାଲି ଗଭୀର ଅବପାତ ରୂପ ନେଇଛି। ଇଟା ଉତ୍ତର ପଶ୍ଚିମ ଦିଗ୍କେ ଯାଉଛି। ଗଲା ରାତି ଇଟା ପାରାଦ୍ୱୀପ ଆର୍ ଗୋପାଳପୁର ହୋଇକରି ପାର କରିଛି। ଇତାର ପ୍ରଭାବଥି ରାଜ୍ୟର ଭିନ୍ ଭିନ୍ ଜାଗାନ ବର୍ଷା ଲାଗି ରହିଛି। ଖାସ୍ କରି ଦକ୍ଷିଣ ଓଡ଼ିଶାନ ଜବର ବର୍ଷା ହେଉଛି। ଆଜି ବର୍ଷା ସାମାନ୍ୟ କମ୍ବା ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫୁ ଅନୁମାନ କରାଯାଇଛି। ସେଆଡ଼େ ହୀରାକୁ ଜଲଭଣ୍ଡାରନୁ 9 ଗେଟ୍ ଦେଇକରି ପାଣି ଛଡ଼ାଯାଉଛି। ସକାଳର 6 ଜଲଭଣ୍ଡାର ଜଳସ୍ତର 628.79 ଫୁଟ ରହିଥିଲା। ଏଚ୍ନିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଆର ବେଳର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02 ଜୁହାର।